ଆଜି ଶୁଣିବା ସୁପ୍ରସିଦ୍ଧ କଥାକାର ମନୋଜ ଦାସଙ୍କର ଏକ ବହୁଚର୍ଚ୍ଚିତ କ୍ଷୁଦ୍ର ଗଳ୍ପ ଭିନ୍ନ ମଣିଷ। ପ୍ରତାପ ସିଂ ବଡ଼ ବିଚଳିତ ବୋଧ କରୁଥିଲେ। ଅଧିକରୁ ଅଧିକ ସଂଖ୍ୟକ ଲୋକେ କ୍ରମେ ପାଗଳ ନହେଲେ ବି ପାଗଳ ପ୍ରାୟ ଆଚରଣ କରୁଛନ୍ତି। ଅକାଳ ମେଘ ଭଳି ଏମିତି ଏକ ଧାରଣା ତାଙ୍କ ଚିତ୍ତକୁ ଆଚ୍ଛନ୍ନ କରୁଥିଲା। ସହକର୍ମୀ ହେମନ୍ତ ବାବୁଙ୍କ ଆଡ଼େ ସେ ବାକ୍ୟ ଆରମ୍ଭରେ ଓ ଶେଷରେ ବାରମ୍ବାର ମୃଦୁ ମୃଦୁ କାଶିବାର ଲକ୍ଷ୍ୟ କରି ପଚାରିଲେ, ଆପଣ ଏମିତି କାଶୁଛନ୍ତି କାହିଁକି? ଧୀରସ୍ଥିର ବ୍ୟକ୍ତି ଭାବରେ ଜଣାଶୁଣା ହେମନ୍ତ ବାବୁ ହଠାତ୍ ଉତ୍ତେଜିତ କଣ୍ଠରେ ପ୍ରତିପ୍ରଶ୍ନ କଲେ, କାଶିବି ନାହିଁ ତ ଆଉ କ'ଣ କରିବି କହିଲେ? ପ୍ରତାପ ସିଂଙ୍କ ପ୍ରଶ୍ନରେ ସ୍ଥୂଳ କାଶିବା ପ୍ରସଙ୍ଗଠୁ ଅଧିକ କିଛି ନଥିଲା। ହେମନ୍ତ ବାବୁ ପ୍ରଶ୍ନଟିକୁ ଏଭଳି ଏକ ମୌଳିକ ଜିଜ୍ଞାସା ସ୍ତରକୁ ନେଇଯିବାର ଦେଖି ସେ କାବା ହୋଇଗଲେ। ସେଦିନ ଗୋଧୂଳିରେ ନଈକୂଳେ କୂଳେ ଗୋଟିଏ ଫର୍ଲଙ୍ଗ ପଦଚାରଣା ଭିତରେ ସେ ପାଞ୍ଚ ଜଣ ପଥଚାରୀ ମନକୁ ମନ କଥା କହି ଚାଲୁଥିବାର ଲକ୍ଷ୍ୟ କରିଥିଲେ। ଜଣେ ତ ରୀତିମତ ହାତ ହଲାଇ ନିଜ ସହ ଯୁକ୍ତିତର୍କ କରୁଥିଲେ। ପ୍ରତାପ ସିଂ ଆଶା କରିଥିଲେ ଆତ୍ମସଂଳାପରତ ସେ ଭଦ୍ରବ୍ୟକ୍ତିଙ୍କ ଦୃଷ୍ଟି ଥରେ ତାଙ୍କ ଉପରେ ପଡ଼ିଲେ ଆପଣା ଛାଏଁ ସେଭଳି ଅସ୍ୱାଭାବିକ ଆଚରଣରୁ ସେ କ୍ଷାନ୍ତ ହେବେ। ତେଣୁ ପ୍ରତାପ ସିଂ ଇଚ୍ଛା କରି ଭଦ୍ରଲୋକଙ୍କ ଆଡ଼େ କୌତୂହଳପୂର୍ଣ୍ଣ ଦୃଷ୍ଟିରେ ଅନାଇ ତାଙ୍କ ପାଖକୁ ଚାଲିଯାଇଥିଲେ। କିନ୍ତୁ ଭଦ୍ରଲୋକ ଥରେ ତାଙ୍କ ଆଡ଼େ କଟମଟ କରି ଅନାଇ କସ୍ତୁରୀ ମୃଗ ପ୍ରାୟ ଆପଣା ଗନ୍ଧେ ପୁଲକିତ ହୋଇ ଚାଲିଗଲେ। ତାଙ୍କ ଅଙ୍ଗଭଙ୍ଗୀ ଓ କଥାରେ କୌଣସି ବ୍ୟତିକ୍ରମ ହେଲା ନାହିଁ। ସନ୍ଧ୍ୟା ହୋଇଆସୁଥିଲା। ପ୍ରତାପ ସିଂ ସିଗରେଟ୍ କିଣୁଥିବା ତିନି ଜଣ ତରୁଣଙ୍କୁ ପଚାରିଲେ, କେବେଠାରୁ ସିଗରେଟ୍ କିଣୁଛ? ଅପ୍ରତ୍ୟାଶିତ ପ୍ରଶ୍ନରେ ବିରକ୍ତ ହେବା ସତ୍ତ୍ୱେ ସେମାନେ ଉତ୍ତର ଦେଲେ, ବର୍ଷେ ଦୁଇ ବର୍ଷ ହେବ। ବାବୁମାନେ ତାର ବହୁ ପୂର୍ବରୁ ପ୍ରତି ପ୍ୟାକେଟ୍ ଉପରେ ସିଗରେଟ୍ ସେବନ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ବୋଲି ଲେଖା ହେଲାଣି। ଯେଉଁମାନେ ଏ ଚେତାବନୀ ପୂର୍ବରୁ ଧୂମାସକ୍ତ ହୋଇପଡ଼ିଥିଲେ ସେମାନେ ହତଭାଗା, କିନ୍ତୁ ତମେମାନେ ଏ ବଦଭ୍ୟାସର ଜନ୍ତା ଭିତରେ ପଶିଲ କାହିଁକି? ତରୁଣ ତିନି ଜଣଙ୍କ ଭିତରୁ ଯିଏ ସବୁଠାରୁ ଉଗ୍ର ମନେ ହେଉଥିଲା ସେ ମୁଖ ବିକୃତ କରି କହିଲା, ସ୍ୱାସ୍ଥ୍ୟ ଆମର ନା ତମର? ବାବା, ନିଜକୁ ଭାରି ବୁଦ୍ଧିମାନ ମନେ କରିଛ। ପ୍ରତାପ ସିଂ କ୍ରୁଦ୍ଧ ହୋଇ ଜବାବ ଦେଲେ, ହୟୋ, ତମେ ନିଜେ ଏ ଦେହ ତିଆରି କରିଥିଲ? ଜାଣିଥିଲ ତମେ ବାଙ୍ଗରା ହେବ ନା ଡେଙ୍ଗା ହେବ, କଳା ହେବ ନା ଗୋରା ହେବ? ବାହାରେ ଭେଜାଲ ଓ ଦୂଷିତ ବାୟୁମଣ୍ଡଳର ପ୍ରତିକ୍ରିୟା ଉପରେ ଅନବରତ ଜୟଲାଭ କରି ସ୍ୱାସ୍ଥ୍ୟ ଯେ ତମକୁ ତମେ କରି ରଖିଛି ତାକୁ ସେ ଶକ୍ତି ତମେ ଦେଇଥିଲ? ନିଜର ସ୍ୱାସ୍ଥ୍ୟ ଦେଖି ହେଉଛ? ପ୍ରତାପ ସିଂଙ୍କର ଅପେକ୍ଷାକୃତ ଅଧିକ ଅପ୍ରତ୍ୟାଶିତ ଏ ମନ୍ତବ୍ୟରେ ଦୋକାନୀ ସମେତ ଚାରି ଛଅ ଜଣ କ୍ରେତା ଅଭିଭୂତ ହେଲା ପରି ମନେ ହେଲା। କିନ୍ତୁ ସବୁଠାରୁ ଭଦ୍ର ଦିଶୁଥିବା ତରୁଣଟି ହଠାତ୍ ପ୍ରଶ୍ନ କଲା, ଆଚ୍ଛା ଆପଣ ବାହା ହୋଇଛନ୍ତି? ପ୍ରତାପ ସିଂ ଥତମତ କରି କହିଲେ, ମାନେ ତମମାନଙ୍କ ବାପା ବୟସର ଏ ବ୍ୟକ୍ତିକୁ ଏଭଳି ପ୍ରଶ୍ନ କରିବାର ମାନେ? ମାନେ ହଜାର ହଜାର ବର୍ଷ ଆଗରୁ ମୁନି ଋଷିମାନେ ବ୍ରହ୍ମଚର୍ଯ୍ୟ ପାଳନ ଉତ୍ତମ ବୋଲି କହିଛନ୍ତି, ଆପଣ ସେ ଚେତାବନୀ ଅନୁସାରେ କାମ କଲେ ନାହିଁ କାହିଁକି? ଦୋକାନୀ ସମେତ ଅନ୍ୟମାନେ ପାଟି କରି ହସିଲେ। ଦୋକାନୀ ହସିବାରେ ବିସ୍ମୟ ନାହିଁ, କାରଣ ପ୍ରତାପ ସିଂ ତା ବେପାରରେ ଆଞ୍ଚ ଆଣିଲା ଭଳି କଥା କହିଥିଲେ, କିନ୍ତୁ ଅନ୍ୟମାନେ ଅକାତରେ ଏଭଳି ଅପ୍ରାସଙ୍ଗିକ ବିଦ୍ରୁପରେ ହସିବାର କିଛି ମାନେ ହୁଏ? ଉଦାର କଣ୍ଠରେ ସେ କହିଲେ, ଶୁଣ ବାବୁ ଶୁଣ, ତମର ଏ ଯୁକ୍ତି ମୋଟେ ଯୁକ୍ତି ବଦବାଚ୍ୟ ନୁହେଁ। ପ୍ରକୃତି ସମସ୍ତ ପ୍ରାଣୀ ଜଗତକୁ କେତେଗୁଡ଼ିଏ ସହଜାତ ଗୁଣ ଦେଇଛି। ତମେ ଯେଉଁ ବିଷୟରେ ଇଙ୍ଗିତ ଦେଉଛ, ମଣିଷ ସୃଷ୍ଟି ହେବା ପୂର୍ବରୁ ବି ତାହା ଜୀବଜଗତରେ ଥିଲା, ସିଗରେଟ୍ ଥିଲା। ସିଗରେଟ୍ ପିଇବା ପ୍ରକୃତିଦତ୍ତ ସହଜାତ ଗୁଣ ବୋଲି କହିପାରିବ? କହୁନ, ପାଟି କରି ହସିଲେ କ'ଣ ଅଯୁକ୍ତିଟା ଯୁକ୍ତି ହୋଇଯିବ? ମୁଁ ଯୁକ୍ତି ପାଇଁ ପ୍ରସ୍ତୁତ, ହୁଣ୍ଡାମି ପାଇଁ ମୋର ଦାୟିତ୍ୱ ନାହିଁ। ଆପଣ ସିଗରେଟ୍ ପିଇବାରୁ ଆମକୁ ନିବର୍ତ୍ତାଇବା ପାଇଁ ଆପଣଙ୍କୁ କିଏ ଦାୟିତ୍ୱ ଦେଲା? ସିଗରେଟ୍ ପ୍ୟାକେଟ୍ରେ ଚେତାବନୀ ଛାପିବାର ଦାୟିତ୍ୱ ସରକାରକୁ କିଏ ଦେଲା? କର୍ତ୍ତବ୍ୟବୋଧ, ବୁଝିଲ? କରୁଥାଅ କର୍ତ୍ତବ୍ୟ। ତରୁଣମାନେ ଚାଲିଗଲେ। ଭୀଷଣ ଉତ୍ତେଜିତ ପ୍ରତାପ ସିଂ, ଯୁକ୍ତିହୀନ ହୁଅନ୍ତା ପାଞ୍ଚ ପ୍ରକାରର ମଣିଷ, ଶିଶୁ, ଓଲୁ, ଦୁଷ୍ଟ, ପାଗଳ ଓ ମହାପୁରୁଷ। ଏମାନେ ଶିଶୁ, ଓଲୁ ବା ମହାପୁରୁଷ ନୁହନ୍ତି, ନିପଟ ଦୁଷ୍ଟ ଅଥବା ପାଗଳ। ଦୁଷ୍ଟ ନ ହୋଇ ପାଗଳ ହୋଇଥିଲେ ମଣିଷ ପାଇଁ କିଛି ଆଶା ଅଛି, ଏମାନେ ପାଗଳ ହିଁ ହୋଇଥାନ୍ତୁ। ତାଙ୍କ ବକ୍ତବ୍ୟର ଆଶୁ ପ୍ରତିକ୍ରିୟା ଯାହା ହୋଇଥାଉ ନା କାହିଁକି, ତାର ପ୍ରଭାବ ତରୁଣମାନଙ୍କ ଉପରେ ଅବଶ୍ୟ ପଡ଼ିବ। ସେ ନିଜକୁ ସାନ୍ତ୍ୱନା ଦେଲେ, ତେବେ ସେ ସାନ୍ତ୍ୱନା ଯଥେଷ୍ଟ ହେଲା ନାହିଁ। କେଉଁଠି ହେଲେ ଟିକେ ବସିଯିବା ପାଇଁ ତାଙ୍କର ମନ ହେଉଥିଲା। ଅଦୂରରେ ବିମାନବନ୍ଦର, ଶୀତତାପ ନିୟନ୍ତ୍ରିତ, ବରଂ ଟିକେଟ୍ କିଣିବାକୁ ହେଉ, ନିରବରେ ଶାନ୍ତିରେ ଗୋଟେ କୋଣରେ ସେ ବସିପାରିବେ କିଛି ସମୟ। କିନ୍ତୁ ଭିତରେ ଭୀଷଣ ଭିଡ଼, ଗୋଟାଏ ବିମାନ ଆସିସାରିଥିବା କଥା, ଆସିନାହିଁ। ଆଗନ୍ତୁକମାନଙ୍କୁ ପାଛୋଟି ନେବାକୁ ଆସିଥିବା ବ୍ୟକ୍ତି ତଥା ବିମାନର ପରବର୍ତ୍ତୀ ଗନ୍ତବ୍ୟ ସ୍ଥାନ ପାଇଁ ଉଦ୍ଦିଷ୍ଟ ଯାତ୍ରୀମାନେ ସମସ୍ତ ଆସନ ଅକ୍ତିଆର କରିନେଇଛନ୍ତି। ତେବେ ଶୀତଳ ଆବହାୱାରେ କିଛି ସମୟ ପଦଚାରଣ କରାଯାଇପାରେ। ଉପବିଷ୍ଟ ଧାଡ଼ି ଧାଡ଼ି ଯାତ୍ରୀମାନଙ୍କ ଭିତରେ ସେ ତାହା ହିଁ କରୁଥିଲେ। ଆଖି ପଡ଼ିଗଲା ଜଣେ ଯୁବକଙ୍କ ଉପରେ। ପରିଧାନରେ ସୁନ୍ଦର ସୁଟ୍, ଚକ୍ଚକ୍ ଜୋତା, ଚାଖଣ୍ଡେ ବାଘ ଛାଲ ଭଳି ନେକ୍ଟାଇ, କିନ୍ତୁ କେଶପାଶ ଅବିନ୍ୟସ୍ତ। ପ୍ରତାପ ସିଂହଙ୍କୁ ବଡ଼ ଅସୁବିଧା ଲାଗିଲା। ବୋଝେ ତୈଳାକ୍ତ ବାଳକୁ ନେଇ ଯିଏ ଏମିତି ବେପରୁଆ ହେବ, ସିଏ ସିନା ଖଣ୍ଡିଏ ସାଦା ପାଇଜାମା ଉପରେ ଅଳ୍ପ ଚିରି ଯାଇଥିବା କାମିଜ ପିନ୍ଧିଥାନ୍ତା। ଗୋଡ଼ଠୁ ବେକ ଯାଏ ଏତେ ତଦବିର ପରେ ମୁଣ୍ଡ ନ କୁଣ୍ଡାଇବାର କିଛି ମାନେ ହୁଏ? ପ୍ରଶ୍ନଟିକୁ ସେ ଭୁଲିଯିବାକୁ ଚେଷ୍ଟା କରି କ୍ଷିପ୍ର ଗତିରେ ବହି ଦୋକାନ ଭିତରକୁ ପଶିଗଲେ। କିନ୍ତୁ ସେଠୁ ଚାଲି ଆସିବା ବିଜ୍ଞତାର କାମ ହେବ ବୋଲି ତାଙ୍କର ମନେ ହେଲା। କାରଣ ତାଙ୍କଠୁ 10-15 ବର୍ଷ ବଡ଼ ଜଣେ ବୃଦ୍ଧ ବାତ୍ସ୍ୟାୟନଙ୍କ କାମସୂତ୍ରର ସଦ୍ୟ ପ୍ରକାଶିତ ଚିତ୍ର ସର୍ବସ୍ୱ ଇଂରାଜୀ ସଂସ୍କରଣ ଓଲଟାଉଥିଲେ। ତାଙ୍କ କବ୍ଜିରୁ ବାଡ଼ିଟିଏ ଓହଳିଥିଲା। ପୁସ୍ତକର ଓଜନ ଯୋଗୁଁ ତାଙ୍କ ହାତ ଥରିବା ପ୍ରକ୍ରିୟାକୁ ସେ ଝୁଲନ୍ତ ବାଡ଼ି ଅତିରଞ୍ଜିତ ଭାବରେ ବ୍ୟକ୍ତ କରୁଥିଲା। ତମେ ବାବୁ ଏ ପୋଥିରୁ ପାଇବ କ'ଣ? ଏପରି ଏକ ପ୍ରଶ୍ନ ପଚାରିବାର ବ୍ୟଗ୍ରତାକୁ ନିର୍ମମ ଭାବରେ ଦମନ କରି ସେ ବାହାରି ଆସିଲେ। ବାହାରି ଆସିବା ମାତ୍ରେ ଯୁବକର କେଶରାଜି ପୁଣି ତାଙ୍କର ଦୃଷ୍ଟି ଆକର୍ଷଣ କଲା। ଏଇଟା କଦାପି ଷ୍ଟାଇଲ ହୋଇନପାରେ, ହୋଇପାରେ କ'ଣ ତାହା ହିଁ ପ୍ରଶ୍ନ। ବିଚରା ତରତରରେ ଘରୁ ବୋଧେ ବାହାରି ଆସିଛି, ଆସିଲା ବେଳକୁ ବିମାନ ବିଳମ୍ବିତ, ଉପାୟ କ'ଣ? ଚିରୁଣି ନାହିଁ। ଯୁବକ ତରଫରୁ ପ୍ରତାପ ସିଂହ ନିଜକୁ ନିଜେ କୈଫିୟତ ଦେଲେ। ସେ ଦ୍ୱିତୀୟ ଦୋକାନରେ ପଶିଲେ। ଫୁଟପାଥରେ ଯେଉଁ ପକେଟ ଚିରୁଣିର ମୂଲ୍ୟ 25-30 ପଇସା, ସେ 2.5 ଟଙ୍କା ଦେଇ ସେଥିରୁ ଗୋଟିଏ କିଣିଲେ। ଯୁବକଟି ବେକ ଭାଙ୍ଗି ଜଣେ ବିକଟ ବେସିନୀ ସୁନ୍ଦରୀ ଆଡ଼େ ଅନାଇବାର ଅବସରରେ ସେ ତା ସାମ୍ନାରେ ଚିରୁଣିଟି ପକାଇଦେଲେ। ଟିକେ ଆଗରେ ଚୌକିଟିଏ ଖାଲି ହୋଇଥିଲା, ସେ ଯାଇ ବସି ପଡ଼ିଲେ। ସେ ଖୁସି ହେଲେ ଯେତେବେଳେ ଯୁବକର ଦୃଷ୍ଟି ଚିରୁଣି ଉପରେ ପଡ଼ିଲା ଏବଂ ସେ ତାକୁ ଧୀରେ ଧୀରେ ଉଠେଇ ନେଲା ଓ କୁଣ୍ଠିତ ଭଙ୍ଗିରେ ଧରି ଏଣେତେଣେ ଅନାଇଲା। ଯୁବକଟି ବିବେକୀ, କାହା ପାଖରୁ ଆସିଛି ସେ ତାହା ଠଉରାଇବାକୁ ଚେଷ୍ଟା କରୁଥିଲା। ଆରେ ବାବୁ, ପହିଲେ ନିଜ ମୁଣ୍ଡ କୁଣ୍ଡେଇ ପକା, ତାପରେ ଚିରୁଣିର ମାଲିକକୁ ଖୋଜିବୁ, ପ୍ରତାପ ସିଂହ ମନେ ମନେ ଯୁବକକୁ ଉପଦେଶ ଦେଲେ। କିନ୍ତୁ ଆଶ୍ଚର୍ଯ୍ୟ, ଯୁବକଟି ମୁଣ୍ଡ ନ କୁଣ୍ଡାଇ ଚିରୁଣିଟିକୁ ନିଜ ପକେଟରେ ପୁରେଇଲା। ପାଗଳ, ଆରେ ମୁଣ୍ଡ ବୋଲି ଗୋଟାଏ ଚିଜ ଅଛି ବୋଲି କ'ଣ ସେ ଭୁଲିଗଲା? ପ୍ରତାପ ସିଂହ ବଡ଼ ଅସ୍ୱସ୍ତି ବୋଧ କଲେ। ବାରମ୍ବାର ସେ ଚେଷ୍ଟା କଲେ ଏ ବିଷୟରେ ନିଜ ମୁଣ୍ଡ ବୁଲାଇବାରୁ ବିରତ ହେବା ନିମନ୍ତେ। ଥରେ ନିଷ୍କ୍ରାନ୍ତ ହେବା ଉଦ୍ଦେଶ୍ୟରେ ଦରଜା ଯାଏ ଚାଲିଗଲେ ବି, କିନ୍ତୁ ଫେରି ଆସିଲେ। ଯାହା ଅସଙ୍ଗତି ତାହା ଅସଙ୍ଗତି। ବ୍ୟାପାର ବଡ଼ ହେଉ ବା ଛୋଟ ହେଉ, ସଦ୍ୟ ସ୍ନାତ ଦିଶୁଥିବା ବହେ ତୈଳାକ୍ତ କେଶ, ପକେଟରେ ନୂଆ ଚିରୁଣି, ଜଣେ ମୁଣ୍ଡ ନ କୁଣ୍ଡାଇବ କାହିଁକି? ପ୍ରଶ୍ନଟି କ୍ରମେ ଭୀଷଣତର ଆକାର ଧାରଣ କରି ତାଙ୍କର ସମଗ୍ର ଆବେଗକୁ ଆୟତ୍ତ କଲା। ସେ ଯୁବକ ଆଗରେ ଯାଇ ଠିଆ ହେଲେ। ଏଠି ବସିବାକୁ ଚାହାନ୍ତି? ଯୁବକ ବଡ଼ ଅମାୟିକ ଭାବରେ ପଚାରିଲେ। ନା ନା, ଆପଣ ବସିଥାନ୍ତୁ, କିଛି ମନେ କରିବେ ନାହିଁ, କହୁଥିଲି ମୁଣ୍ଡଟା କୁଣ୍ଡେଇ ପକାନ୍ତୁ। କ'ଣ କହିଲେ? ଅକାରଣ ଅବିନ୍ୟସ୍ତ ଦିଶୁଛି, କୁଣ୍ଡାନ୍ତୁ। କାହା ମୁଣ୍ଡ, ମୋର ନା ଆପଣଙ୍କର? ଏ ପ୍ରଶ୍ନରେ ପ୍ରତାପ ସିଂ ଚିଡ଼ିଗଲେ। ଶେଷ ପ୍ରକାଶ ପାଇଁ ସଭି ଏତେ ବ୍ୟଗ୍ର କିଆଁ, କିନ୍ତୁ ଆତ୍ମସମ୍ବରଣ କଲେ। ଆପଣ ରାଗିବାର କାରଣ ନାହିଁ, ବିଧାତା କେତେ ଜଣଙ୍କୁ ବା ଏତେ ବହଳ ଚିକ୍କଣ କେଶରାଶି ଉପହାର ଦେଇଥାଏ। ଆପଣ ତଳିପାରୁ ତାଳୁ ଯାଏ ହଁ, ତାଳୁରେ ବି ପାଉଡର ବାରି ହେଉଛି। ସବୁର ତତ୍ତ୍ୱ ନେଲେ ଅର୍ଥାତ୍ ମୁଣ୍ଡ ପ୍ରତି ଅବଜ୍ଞା କଲେ କାହିଁକି? ଯୁବକର ଯେଉଁ ଦୁଇ ଆଖିରେ ପୁଳାଏ ପୁଳାଏ ସରାଗ ପ୍ରକଟ କରି ମୁହୂର୍ତ୍ତକ ପୂର୍ବରୁ ଯୁବତୀ ଆଡ଼େ ଅନାଇଥିଲା, ସେଇ ଆଖି ଦୁଇଟିକୁ ସେ ବିଷବିନ୍ଦୁରେ ପରିଣତ କରିଦେଇ ଉଠି ଠିଆ ହୋଇପଡ଼ିଲା। ମୁଁ ଆପଣଙ୍କର କ'ଣ ଅନିଷ୍ଟ କରିଥିଲି ଯେ ଆପଣ ମୋତେ ଥଟା କରୁଛନ୍ତି? ବିଶ୍ୱାସ କରନ୍ତୁ, ମୁଁ ମୋଟେ ଥଟା କରୁନାହିଁ। ଆପଣଙ୍କ ପକେଟରେ କ'ଣ ଚିରୁଣି ନାହିଁ? ନା ନାହିଁ, ଦୃଢ଼ କଣ୍ଠରେ କହିଲା ଯୁବକ। ପ୍ରତାପ ସିଂ ଏଥର ଆଉ ନିଜକୁ ସମ୍ଭାଳି ପାରିଲେ ନାହିଁ। ସେ ଚିତ୍କାର କଲେ, ମିଥ୍ୟାବାଦୀ, ପକେଟରେ ଚିରୁଣି ନାହିଁ। ମୋତେ ମିଥ୍ୟାବାଦୀ କହିବାକୁ ଆପଣ କିଏ? ମୁଁ କିଏ ଯାହାର ଚିରୁଣି ପକେଟରେ ପୁରେଇଛ ମୁଁ ସେଇ, ତୀବ୍ରତର କଣ୍ଠରେ କହିଲେ ପ୍ରତାପ ସିଂ। ଜମିଗଲା ଭିଡ଼। ସେହି ବିକଟ ବେଶିନୀ ସୁନ୍ଦରୀ ସିଗରେଟ୍ ଟାଣି ଜଣେ ରସିକ ପ୍ରୌଢ଼ କାନ୍ଧରେ ହାତ ପକାଇ ଦୁଇଜଣ କ୍ୟାମେରାଡଙ୍କୃତ ବିଦେଶୀ ବିଦେଶିନୀ ପରସ୍ପର ଅଣ୍ଟା ଧରାଧରି ହୋଇ ଜଣେ ଦୀର୍ଘତନୁ ବଣିକ ଜାତୀୟ ଭଦ୍ରଲୋକ ଏବଂ ତାଙ୍କ ସହ ଥିବା ଅର୍ଦ୍ଧ ଅବଗୁଣ୍ଠନବତୀ ଖର୍ବାକୃତି ସ୍ଥୂଳ ମହିଳା ଏବଂ ବିଶେଷତ୍ୱହୀନ ଅନ୍ୟାନ୍ୟ 8-10 ଜଣ ସେମାନଙ୍କୁ ଘେରିଗଲେ। ଗୋଟେ ଚିରୁଣିକୁ ନେଇ ଏତେ କଥା? କେହି ଜଣେ ମନ୍ତବ୍ୟ ଦେଲେ। ଚିରୁଣିକୁ ନେଇ ନୁହେଁ, ପାଟି କଲେ ପ୍ରତାପ ସିଂ। ତେବେ ତେବେ କ'ଣ? ପ୍ରତାପ ସିଂ ତାହା ବୁଝାଇବାକୁ ଉଦ୍ୟତ ହୋଇ ଭାଷା ପାଇଲେ ନାହିଁ। ଜଣେ ବୃଦ୍ଧ ବାଡ଼ି ଉପରେ ନିଜ ଓଜନର କିୟଦଂଶ ନ୍ୟସ୍ତ କରି ଏମିତି ଢଙ୍ଗରେ, ସତ୍ୟ ବା ତାହା ଜ୍ଞାନର ଓଜନ, କହିଲେ, କାହାର ଚିରୁଣି ଯାଇଛି? ଆପଣଙ୍କର? ଆସନ୍ତୁ ଆସନ୍ତୁ, ମୁଁ ଗୋଟାଏ କିଣିଦେବି। ଆମେ ଭଦ୍ରଲୋକମାନେ ଯଦି ଚୁପ୍ ରୁହନ୍ତୁ, ତେଣେ ଦୋକାନ କୋଣରେ ଠିଆ ହୋଇ କାମସୂତ୍ରର ଛବି ଦେଖିବେ, ଏଣେ ମହାନୁଭବ ଦେଖାଇ ଚିରୁଣି କିଣିଦେବେ। ଓହୋ, ପାଗଳ, ମନ୍ତବ୍ୟ ଦେଇ ଦୁଇଜଣ ଯାତ୍ରୀ ଚାଲିଗଲେ। ପାଗଳ? ମୁଁ ପାଗଳ? ପ୍ରତାପ ସିଂ ସେ ଦୁହିଁଙ୍କ ଆଡ଼େ ମାଡ଼ିଯିବାକୁ ଉଦ୍ୟତ ହେଲେ। ତାଙ୍କୁ ଅଟକାଇ ଦେଲେ ଜଣେ ବିମାନବନ୍ଦରର କର୍ମଚାରୀ। କ୍ଷମା କରିବେ, ଆପଣ କେଉଁ ବିମାନରେ ଯିବେ? ସେ ନମ୍ର ଭାବରେ ପଚାରିଲେ। ଯିବି ନାହିଁ। କେଉଁ ବିମାନର ଯାତ୍ରୀଙ୍କୁ ପାଛୋଟି ନେବାକୁ ଆସିଛନ୍ତି? କାହାକୁ ପାଛୋଟିବି କେଉଁ ଗରଜରେ? ତେବେ ଆସିଛନ୍ତି କାହିଁକି? କାହିଁକି ମାନେ? ମନ ହେଲା ଆସିଗଲି, ହେଇଟି ମୋର ପ୍ରବେଶିକା ଟିକେଟ୍। ଝଗଡ଼ା କରିବା ପାଇଁ ଟିକେଟ୍ କିଣି ଭିତରକୁ ଆସିବା ଲୋକ ବି ଅଛନ୍ତି, ବିଚିତ୍ର ମନ୍ତବ୍ୟ ଆସିଲା ସେହି ବୃଦ୍ଧଙ୍କ ଠାରୁ। ସମବେତ ଭଦ୍ରଲୋକ ଓ ମହିଳାମାନେ ପରସ୍ପର ପ୍ରତି ଅନାଇ ନିଜ ନିଜର ସ୍ୱାଭାବିକତା, ସୌଜନ୍ୟ ଓ ଦାୟିତ୍ୱଶୀଳତା ସମ୍ପର୍କରେ ପରସ୍ପର ସ୍ୱୀକୃତି ସୂଚକ ହସର ଆଦାନ ପ୍ରଦାନ କରୁଥିଲେ ଓ ପୃଥିବୀରେ ବିସ୍ମୟକର ଚରିତ୍ରର ଅଭାବ ନଥିବା ଉପରେ ସମସ୍ତେ ଏକମତ ହେଉଥିଲେ। ଘୋଷଣା ହେଲା, ବିଳମ୍ବିତ ବିମାନଟି ମୋଟେ ଆସିବ ନାହିଁ। ଯାତ୍ରୀମାନେ ଏବଂ ଆଗନ୍ତୁକମାନଙ୍କୁ ସଂଖୁଳିବାକୁ ଆସିଥିବା ବ୍ୟକ୍ତିବର୍ଗ ବ୍ୟସ୍ତ ହୋଇ ଅଧିକ ସମ୍ବାଦ ପାଇଁ କାଉଣ୍ଟର ପାଖକୁ ଧସେଇଗଲେ। ପ୍ରତାପ ସିଂ ବିରକ୍ତ ବିମର୍ଷ ଭାବରେ ପଦାକୁ ଆସିଲେ। ଅର୍ଦ୍ଧାଲୋକିତ କାର୍ ଷ୍ଟାଣ୍ଡ ପାଖ ଦେଇ ଧୀରେ ଧୀରେ ସେ ଅଗ୍ରସର ହେଉଥିଲେ। ତାଙ୍କ ଦୃଷ୍ଟି ଦୈବାତ୍ ଯାଇ ପଡ଼ିଲା କାର୍ ଷ୍ଟାର୍ଟ କରୁଥିବା ଜଣେ ଯୁବକ ଉପରେ। ସେହି ଯୁବକ ଯାହାଙ୍କ ଯୋଗୁଁ ସେ ପାଗଳ ବା ଝଗଡ଼ାର ସନ୍ଧାନରେ ଟିକେଟ୍ କିଣିଥିବା ଭଳି ବିଚିତ୍ର ବ୍ୟକ୍ତି ବୋଲି ସାବ୍ୟସ୍ତ ହୋଇଛନ୍ତି। ଜୀବନର ସେଭଳି ତୀବ୍ର କ୍ରୋଧ ସେ ପୂର୍ବରୁ କେବେ ଅନୁଭବ କରିନଥିଲେ। ନିଜ ଅଜ୍ଞାତ ସାରରେ ସେ ପହଞ୍ଚିଗଲେ କାର୍ ପାଖରେ। କବାଟର କାଚ ତଳକୁ ଥିଲା। ହାତ ତାଙ୍କର ଚାଲିଗଲା କାର୍ ଭିତରକୁ। ସେ ମୁଠାଇ ଧରିଲେ ଯୁବକର କେଶ। ବିକଳ ଆତଙ୍କରେ ଯୁବକଟି ଥରେ ତାଙ୍କୁ ଚାହିଁଦେଇ କାର୍ ଛୁଟାଇଦେଲା। ହଠାତ୍ ତା ଚେହେରାରେ ଏଭଳି କୌଣସି ପରିବର୍ତ୍ତନ ପ୍ରତାପ ସିଂ ଦେଖିଲେ ଯେଉଁଥିରେ ତାଙ୍କର ହୃତ୍କମ୍ପନ ହେଲା। ତାଙ୍କ ହାତ ତଳୁ ବାହାରି ଆସିଲା ସତ୍ୟ ବା ଏକ ଚିକ୍କଣ ମଣିଷ। ପ୍ରତାପ ସିଂ ମୃଦୁ ଆର୍ତ୍ତନାଦ କରି କାର୍ ଭିତରୁ ବାହାରି ଆସିଥିବା ତାଙ୍କ ହାତକୁ ଅନେଇଲେ। ହାତରେ ରହିଯାଇଛି ଯୁବକର ସମ୍ପୂର୍ଣ୍ଣ କେଶ ବିନ୍ୟାସ, ତାର ପରଚୁଳା। 5 ମିନିଟ୍ କାଳ ସେ ଠିଆ ହୋଇ ରହିଲେ। ଆଉ ଗୋଟିଏ କାର୍ର ଅନବରତ ହର୍ନ ଯୋଗୁଁ ଅଗତ୍ୟା ହଟିଯାଇ ଫୁଟପାଥରେ ବସିପଡ଼ିଲେ। କ୍ରୋଧ ହଟିଯାଇ ମନରେ ଛାଇ ଆସୁଥାଏ ବିଷର୍ଣ୍ଣ ସହାନୁଭୂତି। ଯୁବକଠୁ ଆରମ୍ଭ କରି ସମସ୍ତ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସେ ମନେ ମନେ କ୍ଷମା ମାଗିଲେ। ମନେ ମନେ ଆହୁରି ସ୍ମରଣ କଲେ ହେମନ୍ତ ବାବୁଙ୍କୁ ଓ କହିଲେ, ବନ୍ଧୁ ଆପଣ କାଶନ୍ତୁ କାଶନ୍ତୁ, ବାସ୍ତବିକ କାଶିବା ବ୍ୟତୀତ ଆଉ କ'ଣ କରାଯାଇପାରେ। ନଈକୂଳରେ ସେ ଆତ୍ମସଂଗ୍ରାପରତ ଭଦ୍ରଲୋକ ସହ ଯଦି ପରିଚୟ ଥାନ୍ତା ତେବେ ସେ କହନ୍ତେ, ବେଶ ବେଶ ସେଇଆ କରନ୍ତୁ ସେଇଆ କରନ୍ତୁ, ନିଜ ସହ କଥା କହିବା ଛଡ଼ା ଆଉ କାହା ସହ କହିବେ, କିଏ ଭଲା କାହାକୁ ବୁଝେ।